ಸ್ಕಂದ ದ್ವಿತೀಯಾಧ್ಯಾಯ 48
ದಯಾಮೃತಪ್ರತ್ಯಯಾಸರ್ವಬುದ್ಧಿಷು
ಪೌರೇಷು ಅಪಿ ಸಾಯತೇ ಸ್ವತಃ ದ್ವಾಸ್ತೇಷು ಪೌರೇಷು ಅಪಿ ಸಾಯತೇ ಸ್ವತಃ ದ್ವಾರಸ್ತು ಸರ್ವ ಪೀತಾ ದುರತ್ಯಾಟಾಯ ಸಕಿಲ ಶೃಂಖಳೈ ಬೃಹತ್ಕಪಟಾಯ ಸಕಿಲ ಶೃಂಖಳೈ ಕೃಷ್ಣಮಾಯೆ ವಸುದೇವ ಆಗತೆ ಕೃಷ್ಣಮಾಯೆ ವಸುದೇವ ಆಗತೆ ಸ್ವಯಂ ಪ್ರವರ್ತಂತ ತಥಾ ತಮೋ ರವೇ ಸ್ವಯಂ ಪ್ರವರ್ತಂತ ತಥಾ ತಮೋ ರವೇ ಭವತ್ಸ ಪರ್ಜನ್ಯ ಉಪಾಸಂವರ್ಜಿತ ಭವತ್ಸ ಪರ್ಜನ್ಯ ಉಪಾಂಸುವರ್ಜಿತ ಶೇಷೋ ಅನ್ವಾದ ಬಾರಿ ನಿವಾರಯನ್ ಕಣೈ ಶೇಷೋ ಅನ್ವಾದ ಬಾರಿ ನಿವಾರಯನ್ ಕಣೈ
ಗೊತ್ತಿರುತ್ತೆ ಸ್ವಲ್ಪ ಬಾರಿ
ಪ್ರಭಾವರೆ ದೂತ ಪತ್ಯ ಸಮಸ್ತ ಅನುಭೂತಿ ರಹಿತ ಹೋಇ ಸರ್ವಬುದ್ಧಿಷು ಸೇಮಾನಂಕರ ಸಮಸ್ತ ಇಂದ್ರಿಯ ಬುದ್ಧಿರ ದ್ವಾಸ್ತೇಷು ಸಮಸ್ತ ದ್ವಾರ ರಕ್ಷತ ಮನೆ ಪೌರೇಷು ಅಪಿ ಏವಂ ಗೃಹರ ಸಮಸ್ತ ಸದಸ್ಯ ಮನೆ ಸಾಹಿತ್ಯು ಗಭೀರ ನಿದ್ರಾರೆ ಮಗ್ನ ಅರ್ಥ ବସୁଦେବ ଯେତେବେଳେ ନିଜର ଚିହ୍ନ ପୁତ୍ରଟିକୁ କାରାଗାରକୁ ବାହାରକୁ ନେବାକୁ ଚେଷ୍ଟା କରୁଥିଲେ ଦ୍ୱାରା ଚ ଏବଂ ଦ୍ୱାର ଗୁଡ଼ିକ ସର୍ବାହା ସମସ୍ତ ପିହିତା ନିର୍ମିତ ଦୂରତ୍ୟା ଅତ୍ୟନ୍ତ ଦୃଢ଼ ଏବଂ କଠିନ ବୃହତ୍ କପାଟ ବଡ଼ କବାଟ ଆୟସ କ୍ରୀଡ଼ ଶୃଙ୍ଖଳେଇ ଦୃଢ଼ ଭାବରେ ଲବ ଶୃଙ୍ଖଳ କିଣି ଦ୍ୱାରା ରୁଦ୍ଧ ହୋଇ ତାହା ସେଗୁଡ଼ିକ କୃଷ୍ଣ ବାହାରେ ଶ୍ରୀକୃଷ୍ଣଙ୍କୁ ବହନ କରି ବସୁଦେବ ଯେତେବେଳେ ଆଗତି ଆବିର୍ଭୂତ ହେଲେ ସ୍ୱୟଂ ସ୍ୱତଃ ଦେବର୍ଯ୍ୟନ୍ତ ଉନ୍ମୁକ୍ତ ହେଲା ଯଥା ଯେପରି ତମ ଅନ୍ଧକାର ରବେହେ ସୂର୍ଯ୍ୟ ଉଦୟରେ ବବର୍ଷେ ମାରି ବର୍ଷଣ କଲେ ପର୍ଜନ୍ୟ ଆକାଶର ମେଘ ଉପାଂଶୁ ଗର୍ଜିତ ମନ୍ଦ ମନ୍ଦ ଗର୍ଜନ ସହିତ ଶେଷ ଅନନ୍ତ ଶେଷ ନାଗ ଅନ୍ୟଗାର ଅନୁସରଣ କଲେ ବାରି ବୃଷ୍ଟି ନିବାରଣ କଲେ ପୁଣି ନିଜର ପଣା ବିସ୍ତାର କଲେ ଉପକରଣ ଯୋଗମାୟାଙ୍କ ପ୍ରଭାବରେ ସମସ୍ତ ଦ୍ୱାର ରକ୍ଷକମାନେ ଇନ୍ଦ୍ରିୟ ବୃତ୍ତି ରହିତ ହୋଇ ଗଭୀର ନିଦ୍ରାରେ ମଗ୍ନ ହୋଇଗଲେ ଏବଂ ଅନ୍ୟାନ୍ୟ ପୂର୍ବବାସୀମାନେ ମଧ୍ୟ ଗଭୀର ନିଦ୍ରାରେ ଅଭିଭୂତ ହୋଇଥିଲେ। ସୂର୍ଯ୍ୟ ଉଦୟ ହେଲେ ଯେପରି ଅନ୍ଧାର ଆପେ ଆପେ ଦୂର ହୋଇଯାଏ, ସେହିପରି ଶ୍ରୀକୃଷ୍ଣଙ୍କୁ କୋଳରେ ନେଇ ବସୁଦେବ ସମାଗତ ହେବା ମାତ୍ରେ ଲୌହ କିରଣୀଯୁକ୍ତ ଶୃଙ୍ଖଳ ଦ୍ୱାରା ଆବଦ୍ଧ ବିଶାଳ କବାଟ ଗୁଡ଼ିକ ଆପେ ଆପେ ଖୋଲିଗଲା। ସେତେବେଳେ ମନ୍ଦ ମନ୍ଦ ଗର୍ଦ୍ଦନ ସହକାରେ ବାରି ବର୍ଷଣ ହେବାକୁ ଲାଗିଲା। ଭଗବାନ ଅଂଶ ଅନନ୍ତ ଶେଷ ନାଗ ଦ୍ୱାରା ଦ୍ୱାର ଦେଶରୁ ବସୁଦେବ ଏବଂ ତାଙ୍କର ଚିନ୍ମୟ ଶିଶୁଙ୍କୁ ସେହି ଦୃଷ୍ଟିପାତରୁ ରକ୍ଷା କରିବା ପାଇଁ ତାଙ୍କ ପଣା ବିସ୍ତାର କରି ବସୁଦେବଙ୍କ ଅନୁଗମନ କଲେ। ଭାରତରେ କହିଛି ଯେ ଶେଷନାଗ ଭଗବାନଙ୍କର ଅଂଶ ଏବଂ ତାଙ୍କର କାର୍ଯ୍ୟ ହେଉଛି ସମସ୍ତ ପ୍ରୟୋଜନୀୟ ଉପକରଣ ଦ୍ୱାରା ଭଗବାନଙ୍କ ସେବା କରିବା। ବସୁଦେବ ଯେତେବେଳେ ଶିଶୁଟିକୁ କୋଳରେ ନେଇଯାଉଥିଲେ ସେତେବେଳେ ଶେଷନାଗ ଭଗବାନଙ୍କ ସେବା କରିବା ପାଇଁ ଏବଂ ସ୍ୱଳ୍ପ ବୃଷ୍ଟିପାତରୁ ତାଙ୍କୁ ରକ୍ଷା କରିବା ପାଇଁ ସେଠାରେ ଆବିର୍ଭୂତ ହୋଇଥିଲେ। ତେଣୁ ଆମର ଏଇ ଯେଉଁ ଭାଗବତ ଦଶମ ସ୍କନ୍ଧ ତୃତୀୟ ଅଧ୍ୟାୟ ଶୀର୍ଷକ ହେଉଛି ଭଗବାନଙ୍କର ଜନ୍ମ ବା ଶ୍ରୀକୃଷ୍ଣଙ୍କ ଜନ୍ମ। ଭଗବାନ ଯେଉଁ ଆବିର୍ଭାବ ହେଉଛନ୍ତି ସେ ବର୍ଣ୍ଣନା କଲାବେଳେ କେମିତି ସୁନ୍ଦର ଭାବରେ ତେଣୁ ଅଦ୍ଭୁତମ ବାଳକମ ଅମ୍ବୁଜୟ କ୍ଷଣ ଚତୁର୍ଭୁଜ କଣ୍ଡ ରଥାଙ୍ଗ ଶଙ୍ଖା ପଦାୟୁଧମ ଶିବସ୍ଲାପମ ବଳସେତ କୌଶୁଭମ ପିତାମ୍ବର ସାନ୍ଦ୍ର ପରିବୋଧ ସୌଭଗମ ଭଗବାନ ଏଭଳି ଭାବରେ ଆବିର୍ଭୂତ ହୋଇଛନ୍ତି। ତେଣୁ ଅଦ୍ଭୁତମ ବାଳକମ ଏ ଅଦ୍ଭୁତ ବାଳକ ଭଗବାନ ଯେଉଁ ଦିବ୍ୟ କହିଯାଉଛି ସେ ବର୍ଣ୍ଣନା କରାଯାଇଛି କଥା ବର୍ଣ୍ଣନା କରିଛନ୍ତି ଅଦ୍ଭୁତ ବାଳକ ଆବିର୍ଭାବ ହେଉଛନ୍ତି କିଭଳି ଭାବରେ ନା ଚତୁର୍ଭୁଜ ପଞ୍ଜ ରଥାଙ୍ଗ ଶଙ୍ଖ ଗଦାୟୁଧାୟୁଧମ ଶଙ୍ଖ ଚକ୍ର ଗଦାପଥ ଧରି ଚତୁର୍ଭୁଜରେ ଭଗବାନ ଆବିର୍ଭାବ ହେଉଛନ୍ତି ଏବଂ ଶିବସ୍ୱରାତ୍ମ ଗଣେଶୌମିକ ଔଷଧବମ ତାଙ୍କର ବକ୍ଷ ଦେଶରେ ଶିବସ୍ୱ ଚିହ୍ନ ରହିଛନ୍ତି ଏବଂ ଗଳାରେ କୌସ୍ତୁବ ମାଳା ଧାରଣ କରିଛନ୍ତି ଏବଂ ପିତାମ୍ବର ସାନ୍ଦ୍ର ପ୍ରବୋଧ ସୌଭମ ଭଗବାନ ପିତାମ୍ବର ଧାରଣ କରିଛନ୍ତି ଏବଂ ତାଙ୍କର ଶରୀର ରଙ୍ଗ କିଭଳି ନା ସାନ୍ଦ୍ର ପ୍ରବୋଧ ଏମିତି ବର୍ଷା ମେଘର ରଙ୍ଗ ଯେଭଳି ଭାବରେ ସେଭଳି ଭାବରେ ଭଗବାନ ତାଙ୍କର ଶରୀର ରଙ୍ଗ ଧାରଣ କରିଛନ୍ତି। ଏଇଭଳି ଭାବରେ ଭଗବାନ ଯେତେବେଳେ ଆବିର୍ଭୂତ ହେଉଛନ୍ତି ସେତେବେଳେ ଭଗବାନଙ୍କୁ ବସୁଦେବ ଏବଂ ଦେବକୀ ତାଙ୍କୁ ସ୍ତୁତି କରୁଛନ୍ତି। ବସୁଦେବ ସ୍ତୁତି କରିଛନ୍ତି, ତାପରେ ଦେବକୀ ସ୍ତୁତି କରିଛନ୍ତି ଏବଂ ସ୍ତୁତି କରିସାରିଲା ପରେ ସେତେବେଳେ ମାତା କହିଲେ ଯେ ଆପଣ ସାମାନ୍ୟ ଶିଶୁ ଭଳି ହୋଇଯାଆନ୍ତୁ, ସାଧାରଣ ଶିଶୁ ମନୁଷ୍ୟ ଶିଶୁ ଭଳି ହୋଇଯାଆନ୍ତୁ। ତେଣୁ ଭଗବାନ ତାପରେ ତାଙ୍କର ପିତାମାତାଙ୍କ ଅନୁରୋଧରେ ସେମାନେ ମନୁଷ୍ୟ ବାଳକ ରୂପରେ ଆବିର୍ଭୂତ ହୋଇଗଲେ। ଯେଉଁ ବିଷ୍ଣୁ ରୂପ ଧାରଣ କରିଥିଲେ ସେ ସାଙ୍ଗେ ସାଙ୍ଗେ ମ୍ୟାଜିକ ଯେଉଁ ମ୍ୟାଜିକ ଆପଣ ଦେଖିଥିବେ ମ୍ୟାଜିକ ତାଦୁ ଦେଖାଉଛନ୍ତି ପିସି ସରକାର କେତେ ସୁନ୍ଦର ମ୍ୟାଜିକ ସବୁ ଦେଖାଉଛନ୍ତି। ଭଗବାନଙ୍କର ମ୍ୟାଜିକ ପରେ କିଏ ମ୍ୟାଜିକ କରିପାରିବେ ନାହିଁ। ତେଣୁ ଭଗବାନ ବିଷ୍ଣୁ ରୂପରେ ଆବିର୍ଭାବ ହୋଇଥିଲେ ପୁଣି ସାମାନ୍ୟ ବାଳକ ହୋଇଗଲେ। ତେଣୁ ଯେତେବେଳେ ବାଳକ ହୋଇଗଲେ ସେତେବେଳେ କ'ଣ ହେଲା ନା ସିଏ ପୂର୍ବ ସ୍ୱର୍ଗରେ ବର୍ଣ୍ଣନା କରାଯାଉଛି ସେତେବେଳେ ବସୁଦେବ ଭାଗବତ ପ୍ରଚୋଦିତ ତଥା ସୌରୀ ଭଗବତ ପ୍ରଚୋଦିତ ସୁରସେନଙ୍କ ପୁତ୍ର ସୌରୀ ସେ ଭଗବାନଙ୍କର ପ୍ରଚୋଦିତ ଭଗବାନଙ୍କ ଦ୍ୱାରା ପ୍ରେରଣା ପ୍ରାପ୍ତ ହେଲେ। ଏ ଯେଉଁ ଭଗବାନଙ୍କର ସବୁକିଛି ହେଉଛି ଦିବ୍ୟ ତେଣୁ ଇଏ ହେଉଛି ଅପ୍ରାକୃତ ଏ ଆମର ପ୍ରାକୃତ ଜଳ ବସ୍ତୁ ଯେଉଁ ଆସିବ ସେଭଳି ନୁହଁ। ଆମର ଯେଉଁ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ସେ ଭୌତିକ ବସ୍ତୁ ଯାହା ସବୁ ରହୁଛି ଭଗବତ ବସ୍ତୁ ବା ଅପ୍ରାକୃତ ବସ୍ତୁ ଆଠାରୁ ଭିନ୍ନ। ଆମର ଏହି ଶ୍ଳୋକରେ ଭାଗବତ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟ ବାଇଶ ଶ୍ଳୋକରେ ସୁଖଦେବ ଗୋସ୍ୱାମୀ ଗୋଟେ ମଙ୍ଗଳାଚରଣରେ ଗୋଟେ ଶ୍ଳୋକ କହିଛନ୍ତି ପ୍ରଚୋଦିତ ଶବ୍ଦ ଉପରେ ଏ ପ୍ରଚୋଦିତା ଦିନ ପୁରା ସରସ୍ୱତୀ ବିଦମ୍ବତା ଆଦର୍ଶ ସତୀ ସ୍ମୃତି ବୋଲି ସ୍ୱଦକ୍ଷିଣ ପ୍ରାପ ବହୁତ ସ୍ୱମେ ଋଷିନା ନିଶବ ପ୍ରସିଦ୍ଧତା ଭଗବାନ ଦେବ ପ୍ରଥମେ ବ୍ରହ୍ମାଙ୍କ ହୃଦୟରେ ଜ୍ଞାନ ପ୍ରଦାନ କରିଥିଲେ ଏବଂ ବ୍ରହ୍ମାଙ୍କର ମୁଖରୁ ବେଦ ଆବିର୍ଭାବ ହୋଇଥିଲେ। ସେହିଭଳି ଭାବରେ ସେଇ ଭଗବାନଙ୍କର ମୁଁ ଭଗବାନ ମୋ ପ୍ରସନ୍ନ ହୁଅନ୍ତୁ ମଙ୍ଗଳାଚରଣ ଗୋସ୍ୱାମୀ भागवतम द्वितीय स्कंध चतुर्थ अध्याय चरण श्लोक रे भगवान का स्तुति कर सकते मंगलाचरण कर सकते तेणु से श्लोक भाष्य प्रभुपाद महाराज कहते जे देयर इज अ गल्फ ऑफ डिफरेंस बिटवीन द बिटवीन प्रकृत एंड अप्राकृत साउंड ए जो प्रकृत और शब्द जो रही कथा कहे जो ये भगवान कथा किंतु जो मैंने भगवान भक्त नुहत काटन गुरु जो शब्द आसे ये भौतिक शब्द यदि भगवान शब्द कहते कि भौतिक शब्द किंतु जो मैंने भगवान शुद्ध भक्त ताक मुखर जो शब्द आसे जो महामंत्र आखिर जो महामंत्र आ शब्द ब्रह्म ये अप्राकृत शब्द तेणु दैट इज गल्फ ऑफ डिफरेंस बिटवीन प्राकृत एंड अप्राकृत साउंड प्राकृत शब्द और अप्राकृत शब्द भितर बहुत तफात रही आकाश पाताल तफात रही मैटेरियल्स कैन डील विथ प्राकृत शब्द साउंड वाइब्रेटेड इन द मैटेरियल स्कार ये जो भौतिक जगत रही 400 कोटि माइल ये भौतिक जगत भितर जो शब्द तरंगायित हो से शब्द को फिजिक्स जो मैंने साइंस रे फिजिक्स रे सब फिजिक्स रे साइंटिस्ट अच्छा से मैंने से शब्द को विषय जहाँ कहीपरेंगे एंड देयर फॉर वी मस्ट नो दैट वैदिक साउंड रिप्रेजेंटेड इन सिंबॉलिक एक्सप्रेशन कैनॉट बी अंडरस्टूड बाय एनीबडी अनलेस एंड अंटिल ही इज इंस्पायर्ड बाय ट्रांसेंडेंटल वैदिक साउंड व्हिच डिसेंड्स फ्रॉम डिसिप्लिन सक्सेशन फ्रॉम लॉर्ड टू ब्रह्मा फ्रॉम ब्रह्मा टू नारद एंड सो ऑन ए अप्राप्त शब्द को जमे प्राकृत वैज्ञानिक बुझीपरिगे ना ये जो वैदिक साउंड जो रही वेद जो सब शब्द वर्णना कर अप्राकृत शब्द ये रिप्रेजेंटेड इन सिंबॉलिक एक्सप्रेशन आर जो तत्व जो रही जो बड़ी भाव में वर्णना कर भाव में अक्षर संदर्भित होती आपको जो आम बदलई देवा आर अर्थ बदल मैंने आउ रही आर अर्थ नष्ट भगवदगीता भगवान कहते सकाल महता देव नष्ट करदेव कारण ये हूँ सिंबॉलिक एक्सप्रेशन ये हूँ अप्राकृत शब्द ये तो अन्य बुझीपर ना जिते दिन पर्यंत जड़े ये अप्राकृत शब्द द्वारा प्रेरित न होती प्रचलित शब्द ने प्रभुपाद महाराज कौन से केमी प्रेरित हे ना जड़े जो मैंने ये डिसिप्लिन सक्सेसन ये गुरु शिष्य परंपर से जो अप्राकृत शब्द आई गुरु शिष्य परंपर से आम ये ग्रहण कर तेणु भगवान ब्रह्मा मुखरे ब्रह्मा हृदय ज्ञान प्रदान करते ब्रह्म हृदय आदि कवि भगवान ब्रह्मा हृदय ज्ञान प्रदान करेणु वसुदेव से ही भाव हृदय प्रेरणा प्राप्त हेले जे भगवान कहले तुम जब मत भय करते मत नहीं नंदा आगे छाड़ दिया भाव जो प्रेरणा पाइले तथा से सौरी भगवत प्रचोदित सुतम समाधाय से सुतिका गुहा एवं जदा बैगंतु ये सहिजा जहाँ जोगमाया अजनी नंददाया जिते बड़े भगवान प्रेरणा जिते प्राप्त हेले से वसुदेव जो शरीर में सब श्रृंखला थिला जो बंधन थिला से सब आप खोलीगला खोलीगला भगवान प्रेरणा प्राप्त हो वसुदेव जा कृष्ण को धारण कले समाधाय बहुत सावधान सरकार ग्रहण कले ग्रहण कर जितेबले से जाते कौन हो तदा तरी अजा भगवान नाम हूँ अज कारण भगवान होती जन्म रही तेणु भगवान शक्ति अजा बोली कह से मत जन्म रही तेणु से ही समय तरी अजा जहाँ जोग माया अजा गोटे नाम अजा होती जोग माया जोग भगवान दुई प्रकार माया अच्छा गोटे जोग माया गोटे हूँ महामाया जोग माया हूँ भगवान अंतरंग शक्ति उन्नत जो भगवान अप्राकृत धाम रही से भगवान जोग माया शक्ति रही ये जो प्राकृत धाम ये जो भौतिक जगत में भगवान जो माया से माया को कहु बहिरंगा माया महामाया बर्तमान आमर राधाष्टमी आस कार्तिक मस आस श्रावण भाद आसीन प्रथम आसवा आसीन मस महामाया ପୂଜା ହେବ ସାରା ପୃଥିବୀ ସାରା ଲୋକମାନେ ବୃନ୍ଦାବନ ପୂଜା କରିବେ ବା ଆମର କହିଲେ ଭାରତବର୍ଷରେ କିନ୍ତୁ ଯୋଗମାୟାଙ୍କର ପୂଜା କେତେ ଜଣ କରୁଛନ୍ତି ତେଣୁ ଯେଉଁମାନେ ଯୋଗମାୟାଙ୍କର ଅଧୀନରେ ସେମାନେ ଯୋଗମାୟାଙ୍କର ପୂଜା କରିବେ ଯେଉଁମାନେ ମହାମାୟାଙ୍କର ଅଧୀନରେ ସେମାନେ ମହାମାୟାଙ୍କର ପୂଜା କରିବେ ରାଧାରାଣୀଙ୍କ ତତ୍ତ୍ୱ କେତେ ଜଣ ଜାଣନ୍ତି ଯୋଗମାୟାଙ୍କ ଅଧୀନରେ କେତେ ଜଣ ଅଛନ୍ତି ଯିଏ ତାଙ୍କ ପୂଜା କରିବେ ତେଣୁ ରାଧାଷ୍ଟମୀ କି ଲୋକମାନେ ପ୍ରାୟ ଜାଣନ୍ତି ରାଧାଷ୍ଟମୀ କ'ଣ ବୋଲି ପଚାରନ୍ତି ସେ ତତ୍ତ୍ୱ କିନ୍ତୁ ଦୁର୍ଗାଙ୍କର ଯେଉଁ ପୂଜା ହେଉଛି ତାକୁ ଧୁମଧାମରେ ଟେଲିଭିଜନ ଇତ୍ୟାଦିରେ ସବୁବେଳେ ଆପଣ ଦେଖିବେ ଦୁର୍ଗାଙ୍କର ପୂଜା ହେଉଛି ମହାମାୟାଙ୍କ ପୂଜା କାରଣ ସମସ୍ତେ ମହାମାୟାଙ୍କର ଅଧୀନରେ ଅଛନ୍ତି ତେଣୁ ସେମାନେ ତାଙ୍କରି ପୂଜା କରନ୍ତି ଯାହା ଦେବୀ ସର୍ବଭୂତେଷୁ ନିଦ୍ରା ରୂପେଣ ସଂସ୍କୃତା ଏଠି ଯେଉଁ ନିଦ୍ରା କଥା କହିବେ ସାଇତା ସାଇତା ମାନେ ସେଇ ମହାମାୟାଙ୍କର ଇଏ ଯିଏକି ଯୋଗମାୟାଙ୍କର ଅଂଶ ଯୋଗମାୟା ଯଦିଓ ଯୋଗମାୟାରେ ମଧ୍ୟ ଭଗବାନ ସ୍ମରଣ କରୁଛନ୍ତି କାରଣ ନବଜଳେ ଭଗତିଷ୍ମ ଯୋଗ ନିଦ୍ରା ଭଗବାନ ଯୋଗ ନିଦ୍ରା ରହୁଛନ୍ତି କାରଣ ଆମ ଜଳରେ ଜୟ ଶ୍ରୀ ରଘୁନାଥ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରାଙ୍କୁ ତେଣୁ ଭଗବାନଙ୍କର ଯେଉଁମାନେ ଭକ୍ତ ସେମାନେ ଯୋଗମୟ ଅଧୀନରେ ଥାନ୍ତି ମହାତ୍ମା ଅନୁଷ୍ଠାନଙ୍କ ଅର୍ଥ ଦୈବୀ ପ୍ରକୃତି ମାସିକା ଭଗବାନଙ୍କର ଭକ୍ତ ସେମାନେ ଯୋଗମୟ ଅଧୀନରେ ଥାନ୍ତି ଯୋଗମୟ ଅଧୀନରେ ରହିଛନ୍ତି ଜାଣି କେମିତି ଜାଣିବା ନା ଭଜନ୍ତି ଅନ୍ୟାନ୍ୟ ମନୁଷ୍ୟ ସେମାନେ ଆଉ କାହାର ଭଜନ କରନ୍ତି କେବଳ ଭଗବାନଙ୍କର ହିଁ ଭଜନ କରନ୍ତି ଜ୍ଞାତ୍ୱା ଭୂତାଦିମ ଭୟମ୍ ସେ ଜାଣନ୍ତି ଭଗବାନ ହେଉଛନ୍ତି ଏଇ ସବୁକିଛିର ମୂଳ ବା ଏଇସବୁ ବହୁତ ଜାଗା ଯାହା ସବୁ ଅଛି ସବୁକିଛି ତାଙ୍କଠାରୁ ସେଇ ଭଗବାନଙ୍କର ଆସୁଛନ୍ତି ଏବଂ ସେ ଅପ୍ୟ ସବୁକିଛି ଆସିଲେ ମଧ୍ୟ ତାଙ୍କର କିଛି କ୍ଷତି ହେଉନି ବା ତାଙ୍କର କିଛି କମ୍ ହୋଇଯାଉନି ତାଙ୍କର ଶକ୍ତି କିଛି କମିଯାଉନି ଅପ୍ୟ ସେଥିପାଇଁ କୁହାଯାଉଛି ତେଣୁ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ଯୋଗମାୟାଙ୍କର ଅଧୀନରେ ଥାଆନ୍ତି ତେଣୁ ଯେତେବେଳେ ଭଗବାନ ବସୁଦେବ ତାଙ୍କର ପୁତ୍ର ବାସୁଦେବଙ୍କୁ ନେଇକରି ଯାଇ ପହଞ୍ଚୁଛନ୍ତି ଯଦା ବହିର ଗନ୍ତୁମ ଆଗତ୍ୟ ଯେତେବେଳେ ଯିବା ପାଇଁ ଯାଉଛନ୍ତି ସେତେବେଳେ କ'ଣ ହେଉଛି ନା ଚରିଅଜା ଯାହା ଯୋଗମାୟା ଠିକ୍ ସେହି ସମୟରେ ଯୋଗମାୟା ଅଜା ହେଉଛନ୍ତି ଜନ୍ମ ରହିତ ଯୋଗମାୟା ତାଙ୍କର ଜନ୍ମ ନାହିଁ କିନ୍ତୁ ଜନ୍ମ ନଥିଲେ ମଧ୍ୟ ସେ ଜନ୍ମ ନିଅନ୍ତି ଭଗବାନ କହିଲେ ଜନ୍ମ ନାହିଁ ଅଯୋଗ ଆତ୍ମା ଭୂତାନାମି ସୁରପିସନ୍ ପ୍ରକୃତି ସ୍ୱାମଧିଷ୍ଠାୟ ସମ୍ଭବାମି ଆତ୍ମା ଏହା ଭଗବାନଙ୍କ ଜନ୍ମ ନଥିଲେ ମଧ୍ୟ ସେ ଜନ୍ମ ନିଅନ୍ତି କିଭଳି ଜନ୍ମ ନିଅନ୍ତି ନା ଆତ୍ମମାୟା ବା ଯୋଗମାୟାର ଦ୍ୱାରା ସେ ଆସନ୍ତି ସଚ୍ଚିଦାନନ୍ଦ ସ୍ୱରୂପରେ ସେ ଆସନ୍ତି ଭଗବାନ ତେଣୁ ସେହି ସମୟରେ ତରି ଅଜା ଯା ଯୋଗମାୟା ନନ୍ଦ ଯାୟା ଅଜନୀ ନନ୍ଦ ଯାୟା ସେହି ସମୟରେ ନନ୍ଦ ଯାୟା କହିଲେ ନନ୍ଦଙ୍କର ପତ୍ନୀ ଯଶୋଦାଙ୍କର ଗର୍ଭରୁ ଯା ଥିଲେ ଅଜନୀ ଜନ୍ମ ନେଲେ କିଏ ନା ଜୟା ଅଜା ଅଜା କହିଲେ ଯୋଗମାୟା ଯା ଯୋଗମାୟା ବର୍ତ୍ତା ଯାହାକୁ ଯୋଗମାୟା ବୋଲି କୁହାଯାଉଛି ତେଣୁ ବିଶ୍ୱନାଥ ଚତୁର୍ଦ୍ଧାଙ୍କୁ ତାଙ୍କ ହରିବଂଶରୁ ଉଦ୍ଧାର କରି କହୁଛନ୍ତି ଯେ ଯଶୋଦାଙ୍କର ଦୁଇଟି ଜାଣ ପୁତ୍ର ହେଇଥିଲେ ଜାଣ ସନ୍ତାନ ହେଇଥିଲେ ଗୋଟେ ହେଉଛନ୍ତି ପୁତ୍ର ଆଉ ଗୋଟେ ହେଉଛନ୍ତି କନ୍ୟା ତେଣୁ ଯେତେବେଳେ ଦେବକୀଙ୍କ ଗର୍ଭରେ ଭଗବାନ କୃଷ୍ଣ ଆସିଲେ ସେହି ସମୟରେ ଯଶୋଦାଙ୍କର ଗର୍ଭରେ ଯେଉଁ ମୂଳ କୃଷ୍ଣ ଭଗବାନ କୃଷ୍ଣ ସେମିତି ଜନ୍ମ ନେଇଥିଲେ ତେଣୁ ଆ ଭିତରେ ଯେତେବେଳେ ଭଗବାନ ଆସିଲେ ବିଷ୍ଣୁ ରୂପରେ ଆବିର୍ଭାବ ହେଲେ ଦେବକୀ ବସୁଦେବ ଦେବକୀ ତାଙ୍କୁ ପ୍ରାର୍ଥନା କଲେ ଆ ଭିତରେ କେତେ ସମୟ ପଳେଇଯାଇଛି ନା ତେଣୁ ଏଇ ସମୟ ଭିତରେ ପରେ ଏତିକି ସମୟ ପରେ ଯଶୋଦାଙ୍କର ସେ କନ୍ୟା ଦାହ ପାଇଛନ୍ତି ଯାହାକୁ କୁହାଯାଉଛି ଯୋଗମାୟା ଯା ଯୋଗମାୟା ଯାହା ଚରିଅଜା ଯା ଯୋଗମାୟା ନନ୍ଦ ନନ୍ଦ ଭାର୍ଯ୍ୟା ଅଜନୀ ନନ୍ଦ ଭାରିୟା ନନ୍ଦ ଭାର୍ଯ୍ୟା କହିଲେ ଯଶୋଦାଙ୍କର କନ୍ୟା ହିସାବରେ ଜନ୍ମ କରିଛନ୍ତି ମାନେ କୃଷ୍ଣ ଆସିବା ପରେ କିଛି ସମୟ ପରେ ସେ ଜନ୍ମ ନେଇଛନ୍ତି ତେଣୁ ସେଇ ଯୋଗମାୟା ଦୟା ଏଠି ଶବ୍ଦ ବ୍ୟବହାର କରେ ଦୟା ହୃତ ପ୍ରତ୍ୟୟ ସର୍ବବୃତ୍ତିଷୁ ସେଇ ଯେଉଁ ଯୋଗମାୟା ସେ କିଭଳି କାର୍ଯ୍ୟକାର କରିଥାନ୍ତି ନା ଦୟା ହୃତ ପ୍ରତ୍ୟୟ ସର୍ବବୃତ୍ତିଷୁ ଦ୍ୱାସ୍ତେଷୁ ପରେଷୁ ସ୍ୱାୟତ୍ତିଷୁ ସମସ୍ତଙ୍କୁ ସେ ସହନ କରାଇଦେଲେ କୃଷ୍ଣ ଚତୁର୍ଦ୍ଧ ତାଙ୍କୁ ଆଶ୍ରୟ କହୁଛନ୍ତି ଏ ଯେଉଁ ସମସ୍ତଙ୍କୁ ଶ୍ରାଣ କରିଦେଲେ ଇଏ ଯୋଗମାୟା କରିନାହାନ୍ତି ତାଙ୍କର ଅଂଶ କିଏ ମହାମାୟା ସେ କରିଛନ୍ତି ଭାଗବତ ପ୍ରଥମେ ଯେତେବେଳେ ଭଗବାନ ଆସିବା ପୂର୍ବରୁ ସେ ଯୋଗମାୟାଙ୍କୁ ଆଦେଶ ଦେଉଛନ୍ତି ଦେବକୀ ଦେବକ୍ୟା ଜଠରେ ଗର୍ଭମ ଶେଷାକ୍ଷମ ଧାମ ମାନକମ ରୋହିଣୀୟା ଉଦରେ ସମାବେଶ ସେ ଯୋଗମାୟାଙ୍କୁ ଆଦେଶ ଦେଇଛନ୍ତି ଯେ ଏ ଶେଷାକ୍ଷମ ଯୋଉ ଶବ୍ଦ ବ୍ୟବହାର କରାଯାଇଛି ଶେଷାକ୍ଷମ ଧାମ ମାନକମ ବୋଲି କୁହାଯାଇଛି ଶେଷ ହେଉଛନ୍ତି ଭଗବାନଙ୍କର ଧାମ ଶେଷାକ୍ଷମ ଧାମ ମାନକମ ସେ ଦେବକୀଙ୍କର ସପ୍ତମ ଗର୍ଭରେ ଆସିଥିଲେ ତେଣୁ ଭଗବାନ ଆଦେଶ ଦେଲେ ଯୋଗମାୟାଙ୍କୁ ତମେ ତାଙ୍କର ଦେବକୀଙ୍କର ଗର୍ଭରୁ ସେ ଶେଷକୁ ଆଣିକିରି ସଂକର୍ଷଣ ତାକୁ ଆକର୍ଷଣ କରି ତମେ ରୋହିଣୀଙ୍କ ଗର୍ଭରେ ସ୍ଥାପନ କର ତେଣୁ ସେଇ ଯୋଗମାୟା ଯିଏକି ଭଗବାନଙ୍କର ଅଂଶ ଭଗବାନଙ୍କ ଅଂଶ ଏବଂ ଯୋଗମାୟାଙ୍କର ଅଂଶ ହେଉଛନ୍ତି ବହିରଙ୍ଗ ମାୟା ତେଣୁ ଏଠି ଯୋଗମାୟାଙ୍କର ଅଂଶ ହେଉଛନ୍ତି ବହିରଙ୍ଗ ମାୟା ଯେ ସମସ୍ତଙ୍କୁ ସ୍ମରଣ କରିଦେଇଛି ଦ୍ୱାସ୍ତେ ସବୁ ପୌରୁଷକୁ ଦ୍ୱାରରେ ସବୁ ରହିଛନ୍ତି ସେକ୍ୟୁରିଟି ରହିଛନ୍ତି 24 hours ସେକ୍ୟୁରିଟି କାରଣ କୃଷ୍ଣଙ୍କର ଭୟରେ କଂସ ସବୁବେଳେ ଭୟଭୀତ ହେଉଥିଲା ଚାଲିଲା ବେଳେ ବସିଲା ବେଳେ ଯେଉଁ ସବୁବେଳେ ସେ ଚିନ୍ତା କରୁଥିଲା ଚିନ୍ତା ଋଷିକେଶ ସବୁବେଳେ ସେ ଭଗବାନ ଋଷିକେଶ ଚିନ୍ତା କରୁଥିଲା କେତେବେଳେ ଆସିକି ମାରିଦେବି ସବୁବେଳେ ଚିନ୍ତା କରୁଥିଲା ତେଣୁ ଟାଇଟ୍ ସେକ୍ୟୁରିଟି ପୁରା ଟାଇଟ୍ ସେକ୍ୟୁରିଟି ରହିଥିଲା କେତେବେଳେ ରିଲାକ୍ସ ନାହିଁ କିନ୍ତୁ ବହିରଙ୍ଗା ଦେବୀ ଯୋଗମାୟାଙ୍କର ଯେ ଅଂଶ ବହିରଙ୍ଗା ଶକ୍ତି ବା ଏଇ ମହାମାୟା ସେ ସମସ୍ତଙ୍କୁ ନିଦ୍ରାଭୂତ କରିଦେଲେ ଦ୍ୱାରସ୍ତୁ ଓ ଯେଉଁମାନେ ଦ୍ୱାରରେ ରହିଥିଲେ ଏବଂ ସମଗ୍ର ମଥୁରା ନଗରରେ ଯେତେ ଅଧିବାସୀମାନେ ଥିଲେ ସମସ୍ତେ ସ୍ନାନ କରିଦେଲେ ସମସ୍ତେ ସ୍ନାନ କରିଦେଲେ ପୌରସ୍ୟମାନେ ବୁଝାଉଛି ଯେ ସେ ମଧ୍ୟ ସ୍ନାନ କରିଦେଲେ ଯଦିଓ ସେ ନିଦ୍ରା ଯାଇପାରୁନଥିଲା ସବୁବେଳେ ସେ ଭୟଭୀତ ହେଉଥିଲା ନିଦ୍ରାରେ ଉଠି ପଡ଼ୁଥିଲା କୃଷ୍ଣଙ୍କୁ ଦେଖିକି କିନ୍ତୁ ଏହି ସମୟରେ ସେ ମଧ୍ୟ ସ୍ୱୟଂ ହୋଇଯାଇଛି ସହିତା ସମସ୍ତେ ସହି କରୁଛନ୍ତି ଇଏ ଭଗବାନଙ୍କର ଯେଉଁ ଯୋଗମାୟା ଶକ୍ତି ଅଛନ୍ତି ତାଙ୍କର ଯେଉଁ ଅଂଶ ଏ ମହାମାୟା ଅଧୀନରେ ସମସ୍ତେ ସାହିତ୍ୟ ହୋଇକି ରହିଛନ୍ତି ଯାହା ଦେବୀ ସର୍ବଭୂତି ସବୁ ନିଦ୍ରା ରଖିଛନ୍ତି ଆମର ତାକୁ କଥା ମଧ୍ୟ ନିଦ୍ରା ଆସିଯାଉଛି ସେଟାକୁ ଶକ୍ତି ସେଇଟା ଆମର ଯୋଗମାୟା ଶକ୍ତି କାହିଁକି ନା ଆମ ଶିଶୁ ଗୌରଙ୍ଗ ସିଂ ମହାରାଜ ତାର ଯେତେବେଳେ କ୍ଲାସ ଦେଉଥିଲେ କେତେଜଣ ମଧ୍ୟ ଶୋଇପଡ଼ୁଥିଲେ ମୁଁ ଶୁଣୁଛି ଏଇଟା ତେଣୁ ସେ ଯେତେବେଳେ ପଚାରନ୍ତି ସେ କହିଲେ ନା ମୁଁ ଶୁଣୁଛି ଧ୍ୟାନରେ ଶୁଣୁଛି ତେଣୁ ମହାରାଜ ଯେତେବେଳେ ପଚାରନ୍ତି ସେ ପ୍ରକୃତ ଆନ୍ସରଟେ ଦେଇଛନ୍ତି ଏଇଭଳିଆ ଆପଣ କହିଥିଲେ ଏହା କହିଥିଲେ ଯେଉଁମାନେ ଉନ୍ନତ ଭକ୍ତ ସେମାନେ ଯୋଗମାୟା ଆପଣ ରହିଲେ ସେମାନେ କରିଥିଲେ କିନ୍ତୁ ସେଟା ଯୋଗମାୟା ଇହା ଦେଶ ହରେ ଦାସ କର୍ମଣା ମନସା ଗିରା ନିଖିଳାସ ଅବସ୍ଥା ଆସୁ ଜୀବନମୁକ୍ତ ସହଚାରୀ ସବୁ ଅବସ୍ଥାରେ ସେମାନେ ସ୍ୱୟଂ ଅବସ୍ଥାରେ ମଧ୍ୟ ନିଖିଳାସ ଅବସ୍ଥା ଆସୁ ଯେଉଁମାନେ ଭଗବାନଙ୍କର ଦାସ ଭଗବାନଙ୍କର ଶୁଦ୍ଧ ଭକ୍ତ ଭକ୍ତିର ସାମୁ ସୁନ୍ଦର କହୁଛନ୍ତି ଇହା ଦେଶ ହରେ ଦାସ କର୍ମଣା ମନସା ଗିରା ଯେକୌଣସି କର୍ମ କରୁଛନ୍ତି ବା ମନରେ ମଧ୍ୟ ଚିନ୍ତା କରୁଛନ୍ତି ବା ବଚନରେ ଯେ କଥା କହୁଛନ୍ତି ନିଖିଳାସ ଅବସ୍ଥା ଆସୁ ଆମର ତିନି ପ୍ରକାର ଅବସ୍ଥା ଅଛି ଗୋଟେ ହେଉଛି ଜାଗ୍ରତ ଅବସ୍ଥା ଗୋଟେ ହେଉଛି ନିଦ୍ରିତ ଅବସ୍ଥା ଆଉ ଗୋଟେ ହେଉଛି ସ୍ୱପ୍ନ ଅବସ୍ଥା ଗୋଟେ ଡିପ୍ ସ୍ଲିପ୍ ଆଉ ଗୋଟେ ହେଉଛି ଡ୍ରିମିଂ ଅବସ୍ଥା ସୁଶୁପ୍ତି ନିଦ୍ରାରେ ଦୁଇ ପ୍ରକାର ସ୍ତର ଅଛି ଗୋଟେ ହେଉଛି ପୁରା ନିଦ୍ରା ହେଇଯିବ ପୁରା ଗଭୀର ନିଦ୍ରା ଆଉ ଗୋଟେ ହେଉଛି ସ୍ୱପ୍ନ ଅବସ୍ଥା ତେଣୁ ନିଖିଳାସ ଅବସ୍ଥା ଆସୁ ଜୀବନମୁକ୍ତ ସହଚାରୀ ସବୁ ଅବସ୍ଥାରେ ସେ ଜୀବନମୁକ୍ତ ତାମାନେ ସେମାନେ ତାଙ୍କ ପାଖରେ ଏଇ ମହାମାୟାର ତାଙ୍କର କାର୍ଯ୍ୟ ନଥାଏ ସେମାନେ ସବୁବେଳେ ଯୋଗମାୟା ଅଧୀନରେ ଥାନ୍ତି ତେଣୁ ଏଠି ଯେଉଁମାନେ ଦ୍ୱାସ୍ତେ ସବୁ ପୌରୁଷକୁ ସାହିତ୍ୟ ସମସ୍ତେ ସହିତ ଶୋଇପଡ଼ିଲେ ତାମାନେ ବୁଝିବାକୁ ପଡ଼ିବ ଏଇଟା ହେଉଛି ଯୋଗମାୟାଙ୍କର ଯେଉଁ ଅଂଶ ମହାମାୟା ଦ୍ୱାରା ଏମାନେ ସବୁ ଶୋଇଯାଇଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଭାଷଣ ଦେବତା କହିଛନ୍ତି ତେଣୁ ଦୟା ଭୂତ ପ୍ରତ୍ୟୟ ସର୍ବବୃତ୍ତିଷୁ ତେଣୁ ସେମାନେ ତାଙ୍କର ଯେଉଁ ବୃତ୍ତି ରହିଛି ଆଖିର ବୃତ୍ତି ହେଉଛି କ'ଣ ନା ଦେଖିବା କାନର ବୃତ୍ତି ହେଉଛି ଶୁଣିବା ନାସିକାର ବୃତ୍ତି ହେଉଛି ଆଘ୍ରାଣ କରିବା ଏସବୁ ବୃତ୍ତିରୁ ସେମାନେ ନିବୃତ ହେଇଛନ୍ତି, ଯଦିଓ ଶ୍ୱାସ ପ୍ରଶ୍ୱାସ ବନ୍ଦ ହେଉନି ସେଇଟା ଚାଲିଛି, କିନ୍ତୁ ଅନ୍ୟ ସବୁ ବୃତ୍ତିରୁ ସେମାନେ ନିବୃତ ହେଉଛନ୍ତି। ହୃଦ ପ୍ରତ୍ୟୟ ତାଙ୍କର ଆଉ ସେ ଜାଣିପାରୁନାହାନ୍ତି କ'ଣ ସେ କରୁଛନ୍ତି। ହୃଦ ପ୍ରତ୍ୟୟ ଆମେ ଶୋଇଲା ବେଳେ କ'ଣ ହେଉଛି ଆମେ କ'ଣ ଜାଣୁଛେ କି? ଶୋଇଲା ବେଳେ କ'ଣ ହେଉଛି ଆମେ ଜାଣୁନି। ସେଥିପାଇଁ ପ୍ରହ୍ଲାଦ ମହାରାଜ କହିଛନ୍ତି ଆମର ଯେଉଁ ପୁଂସା ବର୍ଷ ସଦା ଆୟୁ 100 ବର୍ଷ ଯେଉଁ ରହିଛି ତା ଦେହରୁ 50 ବର୍ଷ ପଡ଼ିଯାଉଛି ଶୋଇବାରେ, ଅନ୍ଧ ପ୍ରାପ୍ତି ତମ ମାନେ ନିଦ୍ରାରେ ପଡ଼ିଯାଉଛି ମାନେ ନଷ୍ଟ ବେକାର ପଡ଼ିଯାଉଛି। ଆମେ ଜାଣୁନେ କ'ଣ ହେଉଛି ସେ ସମୟରେ, ଆମ 50 ବର୍ଷ ଚାଲିଗଲା, ଆଉ ଯେଉଁ 50 ବର୍ଷ ରହିଲା ତା ଦେହରେ ବାଳକ ମାନେ କ୍ରୀଡ଼ାରେ ପଳେଇଯାଉଛି ଏବଂ ଯୁବକ ଅବସ୍ଥାରେ ସବୁ ବିଭିନ୍ନ ପ୍ରକାର ଯେଉଁ ଧନ୍ଦାରେ ପାତିକି ରହୁଛନ୍ତି ଏଇଭଳି ଭାବରେ 40 ବର୍ଷ ପଳେଇଯାଉଛି। ତେଣୁ ଆଉ ଯେଉଁ 8 ବର୍ଷ ରହୁଛି 10 ବର୍ଷ ରହୁଛି ସେଟା ମଧ୍ୟ ବାର୍ଦ୍ଧକ୍ୟ ଅବସ୍ଥାରେ, କାନକୁ ଶୁଭୁନି ଆଖିକି ଦୁଶୁନି, ଏଭଳି ଭାବରେ ଭଗବାନଙ୍କ ଭଜନ କ'ଣ କରିବା? ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ। ତେଣୁ ଯେତେବେଳେ ଆମକୁ ସୁବିଧା ମିଳୁଛି ଆମେ ଭଗବାନଙ୍କ ଭଜନରେ ନିଯୁକ୍ତ ହେବା କଥା। ତେଣୁ ଏଇଭଳି ଭାବରେ ଯେତେବେଳେ ଦ୍ୱାସ୍ତୁଛୁ ପୌରୁଷେଶୁ ସାଇସେଚୁ ସେମାନେ ସମସ୍ତେ ଶୋଇପଡ଼ୁଛନ୍ତି, ସେହି ସମୟରେ ଦ୍ୱାରସ୍ତୁ ସର୍ବା ପିତା ଦୂରତ୍ୟା, ଦ୍ୱାର କେମିତି ନିର୍ମାଣ ହେଇଛି ନା ଦୂରତ୍ୟା, କେହି ଲମ୍ବିକି ଯାଇପାରିବେ ନାହିଁ। ଆମ ସରକାରଙ୍କର ଯେଉଁ ରହିଛି ଜେଲ ରହିଛି ତାକୁ କେତେଜଣ ମଧ୍ୟ କହିକି ଭାଙ୍ଗି ପଳେଇଯାଉଛନ୍ତି, କିନ୍ତୁ ଇଏ ଦ୍ୱାରା ଏଭଳି ଭାବରେ ଦୂରତ୍ୟା ମମ ମାୟା ଦୂରତ୍ୟା ଭଗବାନ ଭଗବତୀତାର ସପ୍ତମ ତାର ବହନ କରୁଛନ୍ତି। ଭଗବାନଙ୍କର ମାୟା ଏଭଳି ନିର୍ମିତ ହେଇଛି ଯାହାକୁ କେହି ପାର ହେଇଯାଇପାରିବେ, ଦୂରତ୍ୟା ଦୈନୀ ଏସିଆ ଗୁଣମୟୀ ମମ ମାୟା ଦୂରତ୍ୟା ଦୈନୀ ଏସିଆ କହିଲେ ଏଠି ମହାମାୟାଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି। ଏ ଯେଉଁ ମହାମାୟାର ଯେଉଁ ରହିଛି ସତ୍ୟ ରଜ ତମ ତ୍ରିଗୁଣ ରହିଛି ସମସ୍ତଙ୍କୁ ବନ୍ଧନ କରି ରଖିଛନ୍ତି, ସେ ତାକୁ କେହି ପାର ହେଇ ଯାଇପାରିବେ ନାହିଁ ମମ ମାୟା। କିନ୍ତୁ କେତେବେଳେ ପାର ହେବେ ନା ମାମେ ବୋଧେ ପ୍ରପଦ୍ୟନ୍ତି, ଭଗବାନ ପାଖରେ ଯେଉଁମାନେ ଶରଣ ଯିବେ ଭଗବାନଙ୍କର ଶରଣାପନ୍ନ ହେବେ ସେମାନେ ମାୟା ମେଦାନ କରନ୍ତି, ସେମାନେ ମାୟାକୁ କରିପାରିବେ ନହେଲେ ଅନେକ କରିପାରିବେନି। ତେଣୁ ଏଠି କଂସଙ୍କର ଯେଉଁ କାରାଗାର ରହିଛି ସେଇଟା ବହୁତ ଦୂରତ୍ୟା ପିହିତା ଦୂରତ୍ୟା ବହୁତ ଏଭଳି ଭାବରେ ନିର୍ମିତ ହେଇଛି ସୁଦୃଢ଼ ଭାବରେ ତାକୁ କେହି ପାର ହୋଇପାରିପାରିବନି। ବୃହତ କପାଟା କିଳ ଶୃଙ୍ଖଳେଇ ବରଗଡ କପାଟ ଲାଗିଛି, ବୃହତ କପାଟ ବରଗଡ ଶୃଙ୍ଖଳା ବରଗଡ ଚାବି ଲକ୍ ସବୁ ପଡ଼ିଛି ତାକୁ କେହି ଭାଙ୍ଗିପାରିବେନି। ଏଭଳି ଭାବରେ କଂସର ସିକ୍ୟୁରିଟି ଟାଇଟ୍ ସିକ୍ୟୁରିଟି ରହିଥିଲା, କିନ୍ତୁ ଭଗବାନଙ୍କ ଇଚ୍ଛାରେ କ'ଣ ହେଲା ନା ତାହା କୃଷ୍ଣ ବାହେ ବସୁଦେବ ଆଗତେ, ଭଗବାନ ଯେତେବେଳେ କୃଷ୍ଣ ବାହେ ବସୁଦେବ ଯେତେବେଳେ କୃଷ୍ଣକୁ ବହନ କରିକି ଆସୁଛନ୍ତି ହସ୍ତରେ ଧାରଣ କରିଛନ୍ତି ଯାଉଛନ୍ତି ଦ୍ୱାର ପାଖରେ ଆସି ପହଞ୍ଚିଗଲା ବେଳେ କ'ଣ ହେଉଛି ନା ସ୍ୱୟଂ ବବର୍ଦ୍ଧନ୍ତ ଯଥା ତମ ରହେ, ତାକୁ ଖୋଲିବାକୁ ପଡ଼ିଲାନି, ଲକ୍ ଚାବି ନେଇକିରି ଖୋଲିକି ଏସବୁ ଜିନିଷ କରିବାକୁ ପଡ଼ିଲାନି, ସେ ମନୋନିମାନ ଖୋଲିଗଲା। କେମିତି ଖୋଲିଗଲା ଚାବି ଏସବୁ ଖୋଲିଗଲା କେମିତି ନା ଉଦାହରଣ ଦେଉଛନ୍ତି ସୁଖଦେବ ଗୋସ୍ୱାମୀ, ଯଥା ତମ ରବେ ଯେତେବେଳେ ସୂର୍ଯ୍ୟ ଆସୁଛନ୍ତି ସୂର୍ଯ୍ୟ ଉଦୟ ହେଉଛନ୍ତି ସେତେବେଳେ ଅନ୍ଧକାର କହୁନି ମୁଁ ଏତେ 12 ଘଣ୍ଟା ରହିଲି ମୁଁ ବର୍ତ୍ତମାନ ଯିବିନି, ସେ ଅଟୋମେଟିକାଲି ଚାଲିଯାଉଛି ଯଥା ତମ ରବେ। ଆମ ଶ୍ରୀଶ୍ରୀମଦ ରାଧାକୃଷ୍ଣ ମହାରାଜ କହନ୍ତି ଯେମିତି ଆମର ଭଗବାନ କଥା ଯେ କୁହାଯାଉଛି ସମସ୍ତ ପାପକୁ ନଷ୍ଟ କରେ, ତେଣୁ ଏଇଟାର ଉଦାହରଣ ଦେଇଯାଉଛି ଯେମିତି ଆମର ଯଦି କୁହାଯିବ ଗୋଟେ ଘରେ ଅନେକ ବର୍ଷ ଧରିକିରି ହଜାର ହଜାର ବର୍ଷ ଧରିକି ଅନ୍ଧକାର ରହିଛି ଆଲୋକ ନାହିଁ ସେ, କିନ୍ତୁ ଜଣେ ଯଦି ସେଠି ଦୀପଟେ ଲଗେଇଦେବ ତା ମାନେ ସେ ଅନ୍ଧାର କହିବନି ମୁଁ ଏତେ ବର୍ଷ ହେଲା ରହିଛି ସାଙ୍ଗେ ସାଙ୍ଗେ ପଳେଇବି, ସାଙ୍ଗେ ସାଙ୍ଗେ ସେ ଚାଲିଯିବ ଅନ୍ଧାର ରହିବନି। କୃଷ୍ଣ ସୂର୍ଯ୍ୟ ସମ ମାୟା ଅନ୍ଧକାର, ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର, କୃଷ୍ଣ ହେଉଛନ୍ତି ସୂର୍ଯ୍ୟ ସମ, ମାୟା ହେଉଛି ଅନ୍ଧକାର, ମାୟା ହେଉଛି ତାଙ୍କ ପଛ ପୃଷ୍ଠ ଦେଶ। ଯେତେବେଳେ ଭଗବାନ ବ୍ୟାସଦେବ ଯେତେବେଳେ ଭଗବାନଙ୍କୁ ଭକ୍ତି ଯୋଗରେ ଧ୍ୟାନ କରୁଥିଲେ ସେତେବେଳେ ସେ ଦେଖିଲେ ମାୟାଙ୍କୁ, ଭକ୍ତି ଯୋଗେନ ମନସି ସମ୍ୟକ ପ୍ରଣୀତ ଅମଳେ ଅବଶ୍ୟ ପୁରୁଷଙ୍କ ପୂର୍ଣ୍ଣ ମାୟାଙ୍କ ତଦପାଶ୍ରୟ, ଭଗବାନଙ୍କୁ ଦର୍ଶନ କଲେ କିଭଳି ନା ମାୟାଙ୍କୁ ଦେଖିଲେ ତାଙ୍କ ପଛପଟେ ତାଙ୍କ ମାୟାକୁ ଦେଖିଲେ, ସେ ମାୟା କିଭଳି ନା ଜୟା ସମ୍ମୋହିତ ଜୀବ समस्त जीवों से मोहित कर रखती आत्मान त्रिगुणात्मक किभरी मोहित कर रखती ना तीनोटी गुण रे सत्व रज एवं तम ये तीनोटी गुण रे सत्व रज तम ये गुण प्रकृति सम्भवा निबद्धमति मां बाहो देह देही नम अभ्यम समस्त से बांधिक रखें तीनोटी गुण रे जौ को जौ भाग जमी कंडे कंडे नचा कंडे सब अंग प्रत्यंग सब सूतार बांधिक जो भाई जगह चाहे नचा से नाच प्रकृति क्रियमाणी गुण ही कर्माणी सर्वस अहंकार गुणात्मा कर्ता मन प्रकृति त्रिगुण द्वारा समस्त गुण और कर्म जो रही प्रकृति त्रिगुण द्वारा समस्ते कंट्रोल होियंत्रित हो कि जो मैंने अहंकार रही मिथ्या अहंकार रही गुणात्मा से कर्ता से मुझे कि प्रकृति में प्रकृति त्रिगुण द्वारा ही होती मारामाया द्वारा हो तेणु भगवान जिते बसुदेव जो कृष्ण कौन बाहे बहन करते सब किसी स्वयं बवर्जंत सबकि कबाट कबाट जिते लक थी सब कुछ खोल चारि दरकार पड़े खोल से मन किभर खोल ना जथा तम रवि सूर्य उदय जमी अंधकार चल जाए से भाव भगवान जो उपस्थित हेले से समस्त किसी कबाट सब जो रही से सब खोलीगला एवं बवर्ष पर्जन्य उपांशु गर्जित बवर्ष पर्जन्य भाद्रमास कृष्ण पक्ष अष्टमी तिथि भगवान आविर्भाव होती भाद्र मास कृष्ण पक्ष अष्टमी राति 12 यही समय कथा तेणु श्रावण भाद्र वर्षा मास रही आषाढ़ वर्षा आषाढ़ श्रावण हो दुमास जहाँ भाद्र वर्षा होता तेणु से किभर वर्षा होता ना बवर्ष पर्जन्य उपासु गर्जित धीरे धीरे मंद मंद वर्जन हो जोर शब्द उपासु गर्जित मंद मंद वर्जन हो मेघ वर्जन करजन्य कह मेघ वर्जन पर्जन्य किभरी आसती ना यज्ञ होती पर्जन्य यज्ञ द्वारा पर्जन्य दृष्टि आसता तेणु ये हूँ यज्ञेश्वर जो यज्ञेश्वर अच्छा से निश्चिन्न भाव पर्जन्य हे वर्षा अन्नाद होती पर्जन्य पर्जनाद अन्न संभव यज्ञात होती पर्जन्य यज्ञ कर्म संभव अन्नाद होती भूतानी पर्जनाद अन्न संभव यही वर्षा जो जो ही अन्न संभव हो पड़े शस्य संभव हो पड़े वर्षा किमी हो यज्ञ होती पर्जन्य यज्ञ मध्यम पर्जन्य हो वृष्टि हो तेणु भगवान अच्छे स्वयं यज्ञेश्वर भक्तारम यज्ञ तपसा सर्वलोक महेश्वर श्रोतम सर्वभूता ज्ञानता शांति मुच्यति एवं अहम ही सर्वज्ञान भोक्ता च प्रभुरेव च मधुना जानाति तत्वनाथ श्रवंति ते भगवत गुरुदेव भगवान कहते सी होती यज्ञेश्वर सब किसी यज्ञ से मालिक व उपभोक्तारी तेणु स्वयं यज्ञेश्वर यज्ञ भाई सह सी होती यज्ञ तेणु स्वयं यज्ञ जो उपस्थित अच्छा से पर्जन निश्चित हमें यज्ञ बहुत पर्जन्य यज्ञ पर्जन हो वर्षा होती तेणु वर्षा किभर होता कृष्ण बवर्ष पर्जन्य उपास गर्जित धीरे मंद मंद वर्जन होकर दृष्टि करेणु भगवान को दृष्टि रक्षा करने शेष नगात बाहरी निवारण शेष शेष होती भगवान अंश हिसाब अनंत अनंत कह भगवत गीता कहुई जे कौन दशम अध्याय विभूति जगह भगवान अनंत हो भगवान विभूति जा दशम अध्याय कहुई तेणु से शेष ये हूँ दस शतान शहे दस इंटू शहे हजार हजार मुख भगवान हजार फणा रही ये हजार फणारे गोटे फणारे समग्र भौतिक जगत रही ये भौतिक जगत होते 400 कोटी माइल 50 कोटी जोजन 400 कोटी माइल ये पृथ्वीर आकार चंद्र चट्टान को घृणा कर ये अनंतदेव जो फणा रही हजार फणा रही गोटे फणारे सोरस नहीं रही तेनाली अनुमान करते विराट रूप होती तेनालीर अंश हिसाब से शेष बर्तन आस शेष मत से उपस्थित अच्छा यति आसन यति वृन्दावन आसन मत यो भागवत सत्ता सन्दर्भ विशेष गरी राधा कृष्ण शर्माको आठै दिन बडा बढ्दै आठै दिन बडा तेणु से सेठ अच्छा बड़देव अच्छा सेठी कौटि वृंदावन अच्छा जो महावन अच्छा गोकुल अच्छा भगवान बड़देव अच्छा तेनालीर अंश हिसाब से शेष आेष अनुवाद से अन्वेषण कर पचरे बसवे जो कृष्ण को धारण कर फणारे बारी नेबार खणी निज खणा हजार खणा रही गोटे खणारे भगवान जो रही रूप को से बारी वर्षा हो वर्षार निवारण करने छता बड़ी बड़देव भगवान विभिन्न भाव सेवा करते आने कथा कथा स्वयं बड़देव महाशय एकला ईश्वर कृष्ण आस नृत्य जहाँ जैसे नाचाए सकते इच्छे कर नृत्य कृष्ण होती एकमात्र ईश्वर आउ सब जी रही समस्त नृत्य एमती बलराम स्वयं बलराम महाशय से दर्श रूप से भगवान सेवा करते छत्र रूप से सिंहासन भगवान सब अनंत सेजरे शयन कर अनंत सज्जा शयन कर भगवान को बलदेव छत्र पादुका कतरे सज्जा कतरे कौन यज्ञ पवित पवित्र पवित्र वस्त्र सबकि अनंत नायक कौन एक्सपांशन विस्तार सबकि भगवान जहाँ सेवा अनंत देव सब सेवा कर अनंत से अनंत भगवान सेवा कर अनंत अनंत भाव से सेवा कर भगवान से नाम अनंत कह तेणु ये भाव में शेष कौन कर शेष अन्वगा अन्वेषण करसुदेव देखिपना भगवान जो जाऊँगी भगवान को लेकिन जाऊँच अनंतदेव पचपटे अच्छा शेष वसुदेव जान पार कि से जाऊँ भगवान सब प्रकाश कहते ना ना प्रकाश सर्वस्व जोगमाया समावृत गुरुदेव ना भी जाना लोकमहम भगवान सब जगह प्रकाश कहते ना से जगमा द्वारा आवृत होकर रही था कि जो भगवान भक्त से माने भगवान को जानपर भगवान सब जगह अच्छा कि जो पश्यति सर्वत्र सर्वंच मई पश्यति तस्यामी सच मेन पनस्यति जो मैंने अत्यंत उन्नत भक्त से माने भगवान को सब दर्शन करते भगवत षष्ठ अध्याय भगवान कथा कह जो मैं पश्यति सर्वत्र सबटे भगवान रही कि जो मैंने उन्नत भक्त से भगवान को सबुटा दर्शन करते जो मैं पश्यति सर्वत सर्वोच्च मई पश्यति सबुतिरा से भगवान देखते विद्या अभिनय संपन्नी ब्राह्मणी गरीहस्थी सुनिचाइय सौभाग्य च पंडित समदर्शी जो मैंने पंडित व्यक्ति कौ मान भगवदगीतार संज्ञान से कह पंडित हो जे विद्या विनय संपन्नी जो मैंने विद्या कौ विद्या ना सा विद्या मतीर जया भगवान सा जो अध्यात्म विद्या विज्ञान भगवत समुदाय कौन सब श्रेष्ठ विद्या हूँ अध्यात्म विद्या ये विद्या जो प्राप्त होती से विनयता प्राप्त हो विद्या विनय संपन्नी विद्या बधु जीवन महापुरुष मत कह विद्या जो मैंने अध्यात्मिकता प्राप्त होने विनय प्राप्त हे कि साधारण आम जो भौतिक विद्या सब रही विद्या द्वारा से मानकर गर्व बढ़ी जाए अधिक आम एत पाठ पढ़ु ये रही चुना आम बहुत ज्ञानी सब रही विद्या ब्राह्मण रही गुण रही धन अभिजन रूप तप सुत ओज सुत हो विद्या ये सब विद्या जो मैंने ब्राह्मण कूल जात से प्रहलाद महाराज स्तुति कौन मान्य धन अभिजन रूप तप सुत ओज तेज प्रभाव बल पुरुष बुद्धि जोगा कितने सब बुद्धि उच्चकूल जन्म ये सब द्वारा कौन होकर गर्व अधिक तेणु से भगवान का आराधना कर पाते ना जन्म ऐश्वर्य सुत श्री यदमान मधुमान नैवाद्य विधात बैत अकिन जो मानक अत्यंत उन्नत कूल जन्म होती ବହୁତ ଧନ ଐଶ୍ୱର୍ଯ୍ୟ ରହିଛି, ବହୁତ ବିଦ୍ୟା ପ୍ରାପ୍ତ ହୋଇଛନ୍ତି ଏବଂ ବହୁତ ସୌନ୍ଦର୍ଯ୍ୟ ପ୍ରାପ୍ତ ହୋଇଛନ୍ତି, ସେମାନେ ସେଥିରେ ଗର୍ବିତ ହୋଇଯାଆନ୍ତି, ତେଣୁ ସେମାନେ ଭଗବାନଙ୍କର ଆରାଧନା କରନ୍ତି ନାହିଁ। ବୈଦ୍ୟ ଅକିଞ୍ଚନ ଗୋଚର, ଯେଉଁମାନେ ଏଦ୍ୱାରା ଗର୍ବିତ ହୁଅନ୍ତି ନାହିଁ ସେମାନେ ହିଁ ଭଗବାନଙ୍କର ଚରଣରେ ଯାଆନ୍ତି, ଭଗବାନଙ୍କର ଆରାଧନା କରିପାରନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ତେଣୁ ଯେଉଁମାନେ ଏଇ ବିଦ୍ୟା ପ୍ରାପ୍ତ ହୋଇଛନ୍ତି ସେମାନେ ବିନୟତା ପ୍ରାପ୍ତ ହେବେ, ତେଣୁ ସେ ବିଦ୍ୟା ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ସେମାନେ ଜାଣନ୍ତି ସୁନିଶ୍ଚୟ ବିଦ୍ୟା ବିନୟ ସମ୍ପନ୍ନ ବ୍ରାହ୍ମଣ, ଗୋଟେ ବ୍ରାହ୍ମଣ ହୁଅନ୍ତୁ ବା ଗାଈ ହୁଅନ୍ତୁ ବା ହାତୀ ହୁଅନ୍ତୁ ବା କୁକୁର ହୁଅନ୍ତୁ ବା କୁକୁର ହୁଅନ୍ତୁ ଚଣ୍ଡାଳ ହୁଅନ୍ତୁ, ପଣ୍ଡିତ ସମଦର୍ଶନ, ସେ ସବୁଠାରେ ସମଦର୍ଶନ କରିବେ, ଅର୍ଥାତ୍ ସେ ଭଗବାନଙ୍କୁ ସବୁଠାରେ ଦର୍ଶନ କରୁଛନ୍ତି। ତେଣୁ ଭଗବାନ ସବୁଠାରେ ଥିଲେ ମଧ୍ୟ ଯେଉଁମାନେ ଭଗବାନଙ୍କର ପାଦପଦ୍ମରେ ଆଶ୍ରୟ ନେଇନାହାନ୍ତି ସେମାନେ କେଉଁଠି ଭଗବାନ ଦେଖିପାରିବେ? ସେ କାହିଁ ଭଗବାନଙ୍କୁ ଯେମିତି ହିରଣ୍ୟକଶିପୁ ପ୍ରହ୍ଲାଦ ଯେତେବେଳେ କହିଲେ, ପ୍ରହ୍ଲାଦ କହିଲେ ତ ଭଗବାନ କେଉଁଠି ଅଛନ୍ତି ନା? ସେ ସବୁଠାରେ ଅଛନ୍ତି। ତେଣୁ ସେ କହୁଛନ୍ତି ଦତ୍ତୟା ମନ୍ଦ ଭାଗ୍ୟତା, ଯଦି ସେ ସର୍ବତ୍ର କ୍ଲାସ କ୍ଲାସ ସ୍ତମ୍ଭିନ ଦିଶ୍ଚତେ, ହେ ମନ୍ଦ ଭାଗ୍ୟ ତମେ ମୁଁ ସମଗ୍ର ତ୍ରିଲୋକର ସମ୍ରାଟ କିନ୍ତୁ ତମେ ମୋର ଶରଣରେ ଯାଉନ, ତେଣୁ ତମେ ମନ୍ଦ ଭାଗ୍ୟ। ପ୍ରହ୍ଲାଦ କହୁଛନ୍ତି ତାଙ୍କ ପିତା ହରିଣ, ଯତ୍ତୟା ମନ୍ଦ ଭାଗ୍ୟତା ମଦନ୍ୟ ଜଗଦୀଶ୍ୱର, ମୋଠାରୁ ଆଉ ଜଣେ କିଏ ଅଛି ଜଗତର ଈଶ୍ୱର? ମୁଁ ହେଉଛି ତ୍ରିଲୋକର ଈଶ୍ୱର, କିନ୍ତୁ ମୋଠାରୁ ଆଉ କିଏ ଈଶ୍ୱର ଅଛନ୍ତି ବଦାନ ଜଗଦୀଶ୍ୱର? ଯଦି ସେ ସର୍ବତ୍ର ଦିଶ୍ଚତେ ତସ୍ମା ସ୍ତମ୍ଭେ ନ ଦିଶ୍ଚତେ, କାହିଁକି ସ୍ତମ୍ଭରେ ଦେଖାଯାଉନାହାନ୍ତି? କିନ୍ତୁ ପ୍ରହ୍ଲାଦ ମହାରାଜ ଭଗବାନ ଦର୍ଶନ କରୁଛନ୍ତି ସବୁଠାରେ, ସର୍ବତ୍ର ତଦୀକ୍ଷଣ ଭଗବାନଙ୍କୁ ସବୁଠାରେ ଦର୍ଶନ କରୁଛନ୍ତି, ତେଣୁ ସେ କହିଲେ ହଁ ଭଗବାନ ଦିଶୁଛନ୍ତି। ତେଣୁ ଯେତେବେଳେ ହିରଣ୍ୟକଶିପୁ ଗୋଟେ ମୁଷ୍ଟିକା ଆଘାତ କଲା, ସେତେବେଳେ ସେ ଯେଉଁ ଖମ୍ବଟି ଭାଙ୍ଗିଲା, ସେଥିରେ ଭଗବାନ ମୃଷ୍ଣରେ ଆଗତ ହେବେ। ତେଣୁ ଭଗବାନ ସବୁଠାରେ ଅଛନ୍ତି, ଯେଉଁମାନେ ଭଗବାନ ଭକ୍ତ ସେମାନେ ସବୁଠାରେ ଭଗବାନ ଦର୍ଶନ କରନ୍ତି। ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତା ମୂର୍ତ୍ତି, ସର୍ବତ୍ର ହେଲେ ନିଜ ଇଷ୍ଟଦେବ ସ୍ତୁତି। ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ କ'ଣ ଦେଖନ୍ତି ନା ସ୍ଥାବର ଜଙ୍ଗମ ଦେଖନ୍ତି। ସ୍ଥାବର କହିଲେ ଯେଉଁ ଗୋଟେ ଜାଗାରେ ରହୁଛି ସ୍ଥାବର ଗଛଲତା ଇତ୍ୟାଦି ପାହାଡ଼ ପର୍ବତ, ଜଙ୍ଗମ ହେଲେ ଯେଉଁଟା ଚାଲି ବୁଲି ପାରୁଛି, କୀଟ ପତଙ୍ଗ ମନୁଷ୍ୟ ଇତ୍ୟାଦି ସମସ୍ତେ ଚାଲି ଜଙ୍ଗମ, ସେମାନେ ଜଙ୍ଗମ ଯାଉଛନ୍ତି। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ ଖାଲି ଦେଖନ୍ତି ଏଇମାନେ ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତା ମୂର୍ତ୍ତି, ଭଗବାନ ଅଛନ୍ତି ସେ ଜାଣିପାରନ୍ତି କି ଭଗବାନ ପାଆନ୍ତି ଭଗବାନ ନାହାନ୍ତି, ସେମାନେ ନାସ୍ତିକ। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ସବୁଠାରେ ଭଗବାନ ଦର୍ଶନ କରନ୍ତି, ସର୍ବତ୍ର ହେଲେ ନିଜ ଇଷ୍ଟଦେବ ସ୍ତୁତି, ସବୁଠାରେ ସେ ଭଗବାନ ଦର୍ଶନ କରନ୍ତି। ତେଣୁ ଶେଷଦେବ ଏଇଭଳି ଭାବରେ ଭଗବାନଙ୍କର ସେବା କରୁଛନ୍ତି, ସବୁ ସମୟରେ ସେ ଭଗବାନଙ୍କର ସେବା କରୁଛନ୍ତି, ଆମକେ ଉପରେ ଆସିକି ସେ ଭଗବାନଙ୍କ ସେବା କରୁଛନ୍ତି। ସେଥିପାଇଁ ତାଙ୍କ ନାମ ହେଉଛି ଅନନ୍ତ, ଭଗବାନଙ୍କର ଶେଷର ଅନ୍ତ ପାଉନାହାନ୍ତି, ସେ ଶେଷ ଭଗବାନଙ୍କ ସେବା କରୁଛନ୍ତି। ଏବଂ ବର୍ତ୍ତମାନ ମଧ୍ୟ ଆପଣ ଯିବେ ଭଗବାନ ଅନନ୍ତ ଯେଉଁ ଧାରଣ କରିଛନ୍ତି ସମଗ୍ର ପୃଥିବୀକୁ, ଭଗବାନ ବର୍ତ୍ତମାନ ମଧ୍ୟ ଭଗବାନଙ୍କର ଗୁଣଗାନ କରୁଛନ୍ତି। ନାହାତଂ ବିଦାମହମି ନୟ ବ୍ରଜାସ୍ତେ ମାୟା ବଳସ ପୁରୁଷସ୍ୟ ମୃତୋପରାଧେ ଗାୟନ ଗୁଣନ ଦଶସତା ମହାବିଦେବ ଶେଷ ଅଧୁନା ବି ସମ୍ବଶ୍ୟତି ନାଶ କାରଣ, ଅଧୁନା ବି ବର୍ତ୍ତମାନ ମଧ୍ୟ ଆପଣ ଯିବେ, ଅଧୁନା ବର୍ତ୍ତମାନ ଶବ୍ଦ ବ୍ୟବହାର କରାଯାଇଛି, ବର୍ତ୍ତମାନ ମାନେ ବର୍ତ୍ତମାନ ନା ବର୍ତ୍ତମାନ ଯଦି ଆପଣ ଯିବେ ଶେଷ ହେଉନି ଭଗବାନଙ୍କର ଗୁଣଗାନ, ହଜାର ମୁଖରେ ଗୁଣଗାନ କରୁଛନ୍ତି, ଆମେ ତ ଗୋଟେ ମୁଖରେ ଗୁଣଗାନ କରୁଛେ ତା ମଧ୍ୟ ଅଳ୍ପ ସମୟ, କିନ୍ତୁ ହଜାର ମୁଖରେ ଭଗବାନଙ୍କର ଗୁଣଗାନ କରୁଛନ୍ତି। ସେଥିପାଇଁ ବା ଭାଗବତଙ୍କର ଅନ୍ତିମରେ ସୁତ ଗୋସ୍ୱାମୀ ମନଦୁଃଖ କରିକି ଭଗବାନଙ୍କୁ ପ୍ରଣାମ କରୁଛନ୍ତି ଯେ ଯଶାନ୍ତ ନ ବିଧୁ, ଯାହାଙ୍କର ଅନ୍ତ କେହି ପାଇପାରନ୍ତି ନାହିଁ ମୁଁ ସେହି ଭଗବାନଙ୍କୁ ନମସ୍କାର କରୁଛି, କାରଣ ମୁଁ ଭଗବାନଙ୍କର କିଛି ଗୁଣ ବର୍ଣ୍ଣନା କରିପାରିଲି ନାହିଁ। ଅଠର ହଜାର ଶ୍ଳୋକ କହିଲେ ଅନ୍ତିମରେ ସେ କହିଲେ ସେଇଟା ଜନ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ରମରୁତ ତୁଙ୍ଗନ୍ତି ଦିବ୍ୟ ସ୍ତୁଭେ ବେଦେଇ ସାଙ୍ଗଦେଇ ଗାୟନ୍ତି ଜନ ଶ୍ୟାମଗା ଧ୍ୟାନାବସ୍ଥିତ ଗତେନ ମନସା ପଶ୍ୟନ୍ତି ଜନ ଯୋଗିନ ଯଶାନ୍ତ ମହାପୁରୁ ସୁରାଶ୍ରବଣ ଦେବାୟ ତସ୍ମୈ ନ, ଯାହାଙ୍କର ଅନ୍ତ କେହି ପାଇପାରନ୍ତି ନାହିଁ, ସୁରମାନେ ବା ଅସୁରମାନେ କେହି ପାଇପାରନ୍ତି ନାହିଁ ଯେ ମୁଁ ଭଗବାନଙ୍କର ଗୁଣ କିଛି ଗାନ କରିପାରିବି ନାହିଁ। ତେଣୁ ଏହିଭଳିଆ ଅଞ୍ଚଳରେ ସୁଖଦେବ ସୁତ ଗୋସ୍ୱାମୀ ଭଗବାନ ନମସ୍କାର କରୁଛନ୍ତି, ସେହି ଆନନ୍ଦରେ ଭଗବାନଙ୍କର ଏଇଭଳି ଭାବରେ ସେବା କରୁଛନ୍ତି। जय श्री भागवतम की, जय श्री गोपाल महाराज की, जय श्री गुरुदेव की, अनंत कोटि वैष्णव की, ताई गौर प्रमाणम दे, जय श्री गोपाल महाराज की।